आध्यात्म प्रेमी भाई ओ भोनी माने अमृत धारा कार्यक्रम तरफ रु समस्त को स्वागत जनाउछी। आमे सब चर्चा करथले भारतवर्ष रे प्रचलित रामायण ग्रंथ यार ऐतिहासिक सत्यता। रामायण एक ऐतिहासिक ग्रंथ कहिवा कि रामायण को इतिहास कहिवा कि मु कहथली कि अनेक इतिहासकार रामायण विषय अनेक समालोचना करि जाइछन्ति एवं से माने स्वीकार करनांति कि रामायण गोटे इतिहास प्रकृत रे एमती गोटे घटना हे जाइथला एवं ताको इतिहास रूप रे के लिपिबद्ध करके जाइछि एटा इतिहासकार माने भी मानु नहंती। एवं रामायण रे जो लंका कथा भी वर्णना रहिछि लंका रे भी तांकर भी कोनोसी एमती इतिहास नाही श्रीलंका रे कि रावण जणे एमती राजा थिला तांको देश रे जेंती आम देश रे अनेक सब राजा हेकि जाइछन्ती ତାଙ୍କ ବିଷୟରେ ଆମେ ଇତିହାସରେ ପଢ଼ୁଛେ। ତ ସେମିତି ଶ୍ରୀଲଙ୍କା ଦେଶରେ ତାଙ୍କ ଦେଶରେ ଗୋଟେ ରାବଣ ଏମିତି ଥିଲା କୁମ୍ଭକର୍ଣ୍ଣ ଥିଲା ଯୋଉ ଆମେ ରାମାୟଣ କଥା ଆମେ ଶୁଣୁଛୁ ତାଙ୍କ ଦେଶରେ ବି ସେମାନେ କେହି ମାନୁନାହାନ୍ତି। ତାହେଲେ ଏହାକୁ ଗୋଟେ ଐତିହାସିକ ଗ୍ରନ୍ଥ ବୋଲି ଆମେ କେମିତି କହିବା? ତାର ଆଧ୍ୟାତ୍ମିକ ରହସ୍ୟ କ'ଣ ରହିଛି ତାହେଲେ ଆମେ ଆଜି ଚର୍ଚ୍ଚା କରିବା। ଦେଖନ୍ତୁ ଦଶରଥ ରାମଙ୍କର ଯିଏ ପିତା ଥିଲେ ତାଙ୍କ ବିଷୟରେ ଜଣେ ଯୋଉ ବର୍ଣ୍ଣନା ରହିଛି ଦଶରଥ ଜଣେ ରାଜା ଥିଲେ ଏବଂ ତାଙ୍କର ତିନିଟି ରାଣୀ ଥିଲେ ବୋଲି ରାମାୟଣରେ ବ୍ୟାଖ୍ୟା ରହିଛି ନା ନାଇଁ? ତ ବାସ୍ତବରେ ତାର କ'ଣ ଆଧ୍ୟାତ୍ମିକ ଅର୍ଥ କ'ଣ? ଦଶରଥ ଏମିତି ଗୋଟେ ନାଁ କାହିଁକି ଦିଆହେଇଛି, ତାର କ'ଣ ଅର୍ଥ? ଏ ଶରୀରକୁ ଆପଣମାନେ ଜାଣିଥିବେ ଗୀତା ଶାସ୍ତ୍ରରେ ରଥ ବୋଲି ବ୍ୟାଖ୍ୟା କରାହେଇଛି ଏବଂ ଆତ୍ମାଙ୍କୁ ରଥି ରୂପରେ ବ୍ୟାଖ୍ୟା କରାହେଇଛି। ଶରୀର ଗୋଟେ ରଥ ଏବଂ ଆତ୍ମା ରାଜା ରଥି ଅଟେ ଏବଂ ଏ ଶରୀରରେ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ପାଞ୍ଚଟି କର୍ମେନ୍ଦ୍ରିୟ ଏମିତି ଦଶଟି ଇନ୍ଦ୍ରିୟ ରହିଛି। ଏସବୁ ଇନ୍ଦ୍ରିୟର ବାସ୍ତବରେ ଆତ୍ମା ହେଉଛି ରାଜା। ତେଣୁ ଦଶରଥ ରାଜା ଯିଏ ସେ ଆତ୍ମାର ବାସ୍ତବରେ ପ୍ରତୀକ ଅଟେ, ସିମ୍ବଲ ଅଟେ ଏବଂ ଆତ୍ମାର ତିନିଟି ମୁଖ୍ୟ ଶକ୍ତି ରହିଛି। ଆତ୍ମା ଏ ତିନିଟି ଶକ୍ତି ଦ୍ୱାରା ଶରୀର ମାଧ୍ୟମ ଦେଇକି ଅଭିବ୍ୟକ୍ତ ହୁଏ। ସେ ତିନିଟି ଶକ୍ତି କ'ଣ? ସେ ତିନିଟି ଶକ୍ତି ହେଲେ ମନ, ବୁଦ୍ଧି ଏବଂ ସଂସ୍କାର। ଦେଖନ୍ତୁ ପ୍ରତ୍ୟେକ ଆତ୍ମା ଯାହାକୁ ଆମେ ଗୋଟେ ଚେତନା ଶକ୍ତି ବୋଲି ଆମେ କହିଥାଉ, ପ୍ରତ୍ୟେକ ଆତ୍ମା ଭିତରେ ସଂକଳ୍ପ କରିବାର ଶକ୍ତି ଅଛି। ଆମେ ସମସ୍ତେ କିଛି ନା କିଛି ଥଟ୍ସ କ୍ରିଏଟ୍ କରୁ, ସଂକଳ୍ପ କରୁଛୁ। କୌଣସି ଜଡ଼ ଭିତରେ ଏ ଶକ୍ତି ନଥାଏ। ଆତ୍ମାର ହିଁ ଗୋଟେ ମନ ଅଛି, ଆତ୍ମାର ହିଁ ସଂକଳ୍ପ କରିବାର ଶକ୍ତି ଅଛି ଏବଂ ଆତ୍ମା ଯେତେବେଳେ ସଂକଳ୍ପ କରେ ତାକୁ ମନ ବୋଲି ଆମେ କହୁ। ସେମିତି ଆତ୍ମା ଭିତରେ ନିର୍ଣ୍ଣୟ କରିବାର ଶକ୍ତି ଅଛି, ଭଲ ମନ୍ଦ ପାପ ପୁଣ୍ୟ। ତ ଯୋଉ ନିର୍ଣ୍ଣୟ କରିବାର ଶକ୍ତି ଅଛି ସେହି ଶକ୍ତିକୁ ବୁଦ୍ଧି ବୋଲି କୁହାଯାଏ ଏବଂ କର୍ମ କରିବାର ଯୋଉ ଶକ୍ତି ତାକୁ ଆମେ ସଂସ୍କାର ବୋଲି କହୁ। ଆମେ ଅନେକ ବାର କର୍ମ କରି 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 ଯୋଉ ଆମର ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ସେ ଅଭ୍ୟାସ ବଶବର୍ତ୍ତୀ ହେଇକି ପୁଣି ଆମେ କର୍ମ କରିଚାଲୁ ତାକୁ ଆମେ ସଂସ୍କାର ବୋଲି କହୁ। ତେଣୁ ପ୍ରତ୍ୟେକ ଆତ୍ମାର ମନ, ବୁଦ୍ଧି ଏବଂ ସଂସ୍କାର ଏମିତି ତିନିଟି ଶକ୍ତି ରହିଛି। ଆଉ ଏ ତିନିଟି ଶକ୍ତି ବାସ୍ତବରେ ଆତ୍ମାକୁ ଅଭିବ୍ୟକ୍ତ ହେବା ପାଇଁ ସହଯୋଗ କରନ୍ତି। ତେଣୁ ଆତ୍ମା ରାଜାର ତିନିଟି ରାଣୀ ଅଛି ବୋଲିକି ରାମାୟଣରେ ଏମିତି ବ୍ୟାଖ୍ୟା କରିଦିଆଯାଇଛି। ଦଶରଥ ରାଜା ଥିଲେ, ତାଙ୍କର ତିନିଟି ରାଣୀ। ତାହେଲେ ତିନିଟି ରାଣୀ କିଏ କିଏ ଥିଲେ? କୌଶଲ୍ୟା, କୈକେୟୀ ଆଉ ଆଉ କିଏ ସୁମିତ୍ରା, ଏମିତି ତିନିଟା ନାଁ ନା ରାଣୀଙ୍କର, ହଁ ନା ନାଇଁ? ତ କୌଶଲ୍ୟା କିଏ ବାସ୍ତବରେ? କୌଶଲ୍ୟା ବାସ୍ତବରେ ବୁଦ୍ଧିର ସୂଚକ। ଆମେ ବୁଦ୍ଧି ଦ୍ୱାରା ହିଁ ବିଭିନ୍ନ ପ୍ରକାର କର୍ମକୁ କୁଶଳତା ପୂର୍ବକ କରିଥାଉ। ଅନେକ ପ୍ରକାର କୁଶଳତା, କର୍ମ କୌଶଲ୍ୟ ଏସବୁ ବୁଦ୍ଧି ଦ୍ୱାରା ହିଁ ସମ୍ଭବ ହୋଇଥାଏ। ତାହେଲେ କୁଶଳତା ବା କୌଶଲ୍ୟା ରାଣୀ ବୁଦ୍ଧିର ପ୍ରତୀକ। ଯେ ବୁଦ୍ଧି ରୂପୀ ଶକ୍ତି ଆତ୍ମାର ଅଛି ତାକୁ କୌଶଲ୍ୟା ରାଣୀ ରୂପରେ କାବ୍ୟକାର ବ୍ୟାଖ୍ୟା କରିଦେଇଛନ୍ତି। ସେମିତି କୈକେୟୀ କିଏ? ଦେଖନ୍ତୁ କୈକେୟୀ, ତାଙ୍କ କୈକେୟୀରେ ଗୋଟେ ଦାସୀ ଥିଲା, ଯାହା ନା ଥିଲା କଣ, ଯାହା ପାଇଁ ସବୁ ରାମାୟଣ ହେଇଛି, ସେ ହେଉଛି ମନ୍ଥରା। କୈକେୟୀ ଆଉ ମନ୍ଥରା ଉଭୟ ହିଁ ବାସ୍ତବରେ ଗୋଟିଏ ପ୍ରାଣ ଭଳିଆ ଚାଲୁଥିଲେ, ଶରୀର ଦୁଇଟା କିନ୍ତୁ ସେମାନେ ଗୋଟିଏ ଭଳିଆ ଉଭୟ ଉଭୟଙ୍କୁ ତାଙ୍କ ମତରେ ସେମାନେ ଚାଲୁଥିଲେ। ମନ୍ଥରା ଯାହା କହୁଥିଲା କୈକେୟୀ ତାହା କରୁଥିଲା, ଏମିତି ବର୍ଣ୍ଣନା ରହିଛି। ତେଣୁ ଉଭୟ ଦୁଇଟା ହେଲେ ବି ଗୋଟିଏ ରୂପରେ ଆମେ ତାକୁ ମାନିପାରିବା। ତାହେଲେ ମନ୍ଥରା, ଦେଖନ୍ତୁ ମନ ଶବ୍ଦରୁ ଆସିଛି, ତେଣୁ ମନରୂପୀ ଶକ୍ତି ଯେଉଁ ଆତ୍ମାରେ ରହିଛି ସେଇଟା ସେ କୈକେୟୀର ପ୍ରତୀକ। ମନ ଭିତରେ ହିଁ ତ ଆମର ଅନେକ ପ୍ରକାର ପ୍ରଶ୍ନ ଜାଗ୍ରତ ହୁଏ, କ୍ୟା, କ୍ୟୁଁ, କୈସେ, କୈ 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 କୈ। ଦେଖନ୍ତୁ ସେଟାକୁ କାବ୍ୟକାର କୈକେୟୀ ନାଁ ଦେଇଦେଇଛି, ଏବଂ ଆତ୍ମା ହିଁ ତାର ଭିତରେ ଯେଉଁ ସଂସ୍କାର ଥାଏ, ତାର ସଂସ୍କାର ହିଁ ଆତ୍ମାର ମିତ୍ର ଏବଂ ଆତ୍ମାର ଶତ୍ରୁ ବୋଲି କୁହାଯାଇଥାଏ। ଆମର ଭଲ ସଂସ୍କାର, ଆମ ଭିତରେ ଯେଉଁ ଭଲ ଅଭ୍ୟାସ ଅଛି, ଯେଉଁ ଆମର ସ୍ୱଭାବ ଭଲ, ସେଟା ଆମର ମିତ୍ର ଅଟେ। ଆମ ସ୍ୱଭାବ ସଂସ୍କାର ଯଦି ଖରାପ, ତା ପାଇଁ ଆମେ ଦୁଃଖ ପାଉ, ତାହେଲେ ସେ କୁସଂସ୍କାର ହିଁ ଆମର ଶତ୍ରୁ ଅଟେ। ତେଣୁ ସୁମିତ୍ରା, ଦେଖନ୍ତୁ ଆମ ସଂସ୍କାରକୁ ସେମିତି ସୁମିତ୍ରା ରୂପରେ, ରାଣୀ ରୂପରେ ବ୍ୟାଖ୍ୟା କରିଦିଆଯାଇଛି। ତେଣୁ ଆତ୍ମାର ଯେଉଁ ତିନିଟା ସୂକ୍ଷ୍ମ ଶକ୍ତି ରହିଛି, ମନ, ବୁଦ୍ଧି ଏବଂ ସଂସ୍କାର, ଆତ୍ମାକୁ ଦଶରଥ ରାଜା ରୂପରେ ବର୍ଣ୍ଣନା କରାଯାଇଛି, ଏବଂ ମନ, ବୁଦ୍ଧି, ସଂସ୍କାରକୁ ତିନିଟି ରାଣୀ ରୂପରେ ରାମାୟଣରେ ବ୍ୟାଖ୍ୟା କରିଦିଆଯାଇଛି, ହଁ ନା ନାହିଁ? ଆପଣ ସହମତ ନା ନାହିଁ? ତ ସେମିତି ଦେଖନ୍ତୁ, ମୁଁ ରାମଙ୍କ କଥା କହିଥିଲି କି ରାମ ବାସ୍ତବରେ ପରମାତ୍ମାଙ୍କୁ ବି ରାମ କୁହାଯାଏ, ଯେହେତୁ ସମସ୍ତଙ୍କର ମନକୁ ସେ ଲୁଭେଇଥାନ୍ତି। ମନକୁ ଲୁଭାନେ ବାଲା, ମନ ରୋମ ରୋମ ମେ ରମଣ କରନେ ବାଲା। ତ ଦେଖନ୍ତୁ ରାମ ଏବଂ ଲକ୍ଷ୍ମଣ, ରାମଙ୍କ ଭାଇ ହେଉଛନ୍ତି ଲକ୍ଷ୍ମଣ। ଲକ୍ଷ୍ମଣ ଶବ୍ଦର ଅର୍ଥ ହେଉଛି ବାସ୍ତବରେ ଯିଏ ନିଜର ମନକୁ ଲକ୍ଷ୍ୟରେ ଏକାଗ୍ର କରିକି ରଖେ ତାକୁ ଲକ୍ଷ୍ମଣ ବୋଲି କୁହାଯାଏ। ଏବଂ ଲକ୍ଷ୍ମଣ ଭିତରେ ଅନେକ ପ୍ରକାର ସଦ୍ଗୁଣ ଥିଲା, ଯେଉଁଟା ରାମାୟଣରେ ଆପଣମାନେ ଭଲ ଭାବରେ ପଢ଼ିଛନ୍ତି, ସେଟା ମୁଁ ବ୍ୟାଖ୍ୟା କରିବା ପାଇଁ ଯାଉନି। ଏବଂ ସେଠି ଯେଉଁ ସୀତା, ଯେଉଁ ଚରିତ୍ରରେ ବ୍ୟାଖ୍ୟା କରାହେଇଛି ରାମଙ୍କ ସ୍ତ୍ରୀ ରୂପରେ, ସୀତାଙ୍କର ବାପା କିଏ ଥିଲେ? ଜନକ ରାଜା। ଜନକ ଶବ୍ଦର ଅର୍ଥ ହେଉଛି ପିତା, ବାପା। ଏବଂ ସୀତାଙ୍କର ଜନ୍ମ ବୃତ୍ତାନ୍ତ ଆପଣ ଯଦି ପଢ଼ିବେ, ସୀତା କୋଉଠୁ ଜନ୍ମ ହୋଇଥିଲେ? ମାଟି ଭିତରେ ଜନ୍ମ ହୋଇଥିଲେ। ମାଟିରୁ କିଏ ଜଣେ ଜନ୍ମ ହୁଏ କି, ମଣିଷ କେବେ ଦେଖିଛନ୍ତି କି? ଏଇଟାକୁ କ'ଣ ଆମେ ଇତିହାସ କହିବା କି? ତେଣୁ ତାଙ୍କୁ ଭୂମି ସୂତା ରୂପରେ ବର୍ଣ୍ଣନା କରାହେଇଛି, ଜାନକୀ ରୂପରେ ବର୍ଣ୍ଣନା କରାହେଇଛି ତାଙ୍କ ନାଁ। सीता वास्तव रे आत्मा आमे सब जो रही संसार रे आमे परमात्मा आमर राम अटंती जे आमर हृदय रे रमण करिया वाला आम समस्त मन को लुभेवा वाला आमे समस्ते वास्तव रे आत्मा रूपी सीता अटू एवं रामायण रे आहुरी जो अनेक चरित्र कथा सब जो वर्णना रही जिमती मु उदाहरण देवी हनुमान हनुमान शब्दर वास्तव रे अर्थ आ चरित्र जो प्रकार व्याख्या कराई से आपण मैंने कौन चिंता करुछंती हनुमान जेतेबेले राम को सहित मिसी नथिला राम को चिन्ह नथिला रामायण व्याख्या रही से गोटे साधारण मांकड़ ही थिला किंतु जेतेबेले से राम को चिन्ह पारला जानी पारला से महावीर हेगला एवं हनुमान को आपण देखिथे फोटो चित्र रे विभिन्न प्रकार भक्ति मार्ग जो आम चित्र सब रही रामायण चित्र देखिथे हनुमान को ब्रह्मचारी रूप से बाल ब्रह्मचारी रूप से वर्णना कराई हनुमान कांधरे गोटे पैता देखि दिखाई अर्थात ताकू ब्राह्मण रूप से देखाई हनुमान हृदय भितर जो छाती फाड़ी ताकि केवल राम ही अच्छा एवं हनुमान मुंडटा मांकड़ भलिया किंतु शरीर मनीष भलिया देखाई केवल हनुमान नुहे आपण देखु रामायण जदि आप सीरियल देखिथे टीवी रे बाली सुग्री अनेक प्रकार अंगद आदि आदि हनुमान रूप से देखाई पुरुष लोक जिते सब देखाई देखु समस्त मांकड़ रूप से देखाई मुंडटा मांकड़ भलिया एवं देहटा मनीष भलिया किंतु तांकर स्त्री मानू जो देखाई वर्णना कराई चित्र रूप से चित्रित कराई कौटि भी मांकड़ी भलिया देखाई आप देखिए भला भाव सब स्त्री लोक पुरुष भलिया मनीष भलिया देखे दिखाई या कौन संभव कि आप चिंता करूँ तो तार तात्पर्य कौन जेतेबेले संसार को भगवान आसंती स्वयं परमात्मा राम आमे सब मनीष आत्मा आम बुद्धि सबू मांकड़ामी मांकड़ भलिया होई जाए आम भितर सब प्रकार मांकड़ मांकड़ामी आसी जाए अर्थात मांकड़ भितर जमी काम क्रोध लोभ मोह अहंकार प्रचुर मात्रा रे आपण देखिए मांकड़ भलिया काम को आउ कही नुह मांकड़ बहुत क्षण कपी ता भितर एत लोभ मोह आप चिंता करें मांकड़ीटे जिते छुआ को देखिए ता एकदम छाती जबुड़ी धरी थाए से छुआटा केतड़ छुआटा केत मरी जा कि कारण मांकड़ी ता प्रति एत मोह से छुआ को जिते पर्यंत सब सढ़ी पूरा हाड़न रही जाए पर्यंत से छाड़ी न था तो मांकड़ सबुठू बेसी मोह बोली वर्णना कराए अहंकार भी किसी कम नुहे तो मांकड़ भितर जमी काम क्रोध लोभ मोह अहंकार प्रचुर मात्रा थाए जमी मनीष भितर भी जदि से विकार गुड़ा प्रचुर मात्रा आसी जाती कौन कह मुंडटा मनीष भलिया किंतु ता बुद्धि सब मांकड़ भलिया आम कहीदार तो जदि गोटे चित्रकार को आपण कहे गोटे लोक चित्र बनाओ ता भर सब प्रकार मांकड़ामी अच्छी ता बुद्धि मांकड़ भलिया किमती बनेब कहु चिंता करूँ तेणु चित्रकार शरीरटा को गोटे मनीष रूप से देखी मुंडटा को गोटे मांकड़ रूप से देखी जमी मुझक गणेश गणपति कथा कहती चित्रकार गोटे विशाल बुद्धि बुद्धिमान व्यक्ति ज्ञानवान व्यक्तिर चित्रण करने गोटे हाथीर मुंड देखी ମଣିଷର କେବେ ହାତୀର ମୁଣ୍ଡ ଲଗେଇଲେ ସମ୍ଭବ କି ସେ ବଞ୍ଚିପାରିବ କି ଚିନ୍ତା କରନ୍ତୁ। ତ ସେମିତି ରାମ ମାଙ୍କଡ଼ ସେନାକୁ ନେଇକି ସେତୁବନ୍ଧ ବାନ୍ଧିକି ରାବଣକୁ ମାରିଥିଲେ ବୋଲି ଯେଉଁ ବ୍ୟାଖ୍ୟା କରାହେଇଛି, ପ୍ରକୃତରେ ମାଙ୍କଡ଼ମାନଙ୍କୁ ନେଇକି ଏମିତି ଗୋଟେ ସେନା ବନେଇବେ, ଏମିତି ଗୋଟେ ସେତୁବନ୍ଧ ବାନ୍ଧିବେ କେତେ ଦୂର ସମ୍ଭବ ଆପଣ ଚିନ୍ତା କରନ୍ତୁ। ପ୍ରକୃତରେ ଏ ବିଶ୍ୱ ପରିବର୍ତ୍ତନ କରିବା ପାଇଁ ଏଠି ଯେଉଁ ରାବଣ ରାଜ୍ୟ ଚାଲିଛି, ଚାରିଆଡ଼େ କାମ କ୍ରୋଧ ଲୋଭ ମୋହ ଅହଙ୍କାରର ପ୍ରାଦୁର୍ଭାବ ସବୁଆଡ଼େ ଦେଖୁଛନ୍ତି, ଏ ସଂସାରରୁ ଏହିସବୁ ବିକାରକୁ ବିତାଡ଼ିତ କରି ରାମ ରାଜ୍ୟ ଯେଉଁଠି ସୁଖ ଶାନ୍ତି ଖୁସି ଆନନ୍ଦରେ ସମସ୍ତେ ରହିପାରିବେ, ସମସ୍ତେ ଦେବପମ ହେବେ, ସମସ୍ତଙ୍କ ଜୀବନ ବହୁତ ସୁନ୍ଦର ହେବ, ଏମିତି ଗୋଟେ ଦୁନିଆ ବନେଇବା ପାଇଁ ଯେଉଁ ଭଗବାନ ଆସିଛନ୍ତି ବିଶ୍ୱରେ ସ୍ୱର୍ଗ ସ୍ଥାପନ କରିବା ପାଇଁ, ସେଥିପାଇଁ ଆମେ ସଂସାରରେ ଯେଉଁ ମଣିଷ ରହିଛେ ଆମ ମଣିଷମାନଙ୍କୁ ହିଁ ତ ପରିବର୍ତ୍ତନ କଲେ ବିଶ୍ୱ ପରିବର୍ତ୍ତନ ହେବ। ଭଗବାନ ଆସିକି ଯଦି ମାଙ୍କଡ଼ମାନଙ୍କୁ ନେଇକି ବିଶ୍ୱ ପରିବର୍ତ୍ତନ କରିପାରିବେ କି ଆପଣ ଚିନ୍ତା କରନ୍ତୁ, କରିବେ କି? ଆମେ ସବୁ ମଣିଷମାନଙ୍କୁ ସୁଧାରିଲେ, ପରିବର୍ତ୍ତନ ହେଲେ ସିନା ବିଶ୍ୱ ପରିବର୍ତ୍ତନ ହେବ। ତେଣୁ ଆମେ ଦୁନିଆରେ ଯେତେବେଳେ ଆମ ଭିତରେ ସବୁ ମାଙ୍କଡ଼ାମି ଆସିଯାଇଥାଏ, ଆମ ଶରୀରଟା ମଣିଷ ଭଳିଆ କିନ୍ତୁ ବୁଦ୍ଧି ସମସ୍ତଙ୍କର ମାଙ୍କଡ଼ ଭଳିଆ ହୋଇଯାଇଥାଏ, ଆମେ ସବୁ ବନ୍ଦର ଯେସେ ହୋ ଗଏ ହେଁ, ତ ଏସେ ବନ୍ଦର ସମାନ ମଣିଷମାନଙ୍କୁ ହିଁ ବାସ୍ତବରେ ଭଗବାନ ନେଇକି ମନ୍ଦିର ଲାୟକ ଅର୍ଥାତ୍ ଆମେ ମନ୍ଦିରରେ ପୂଜା ଯୋଗ୍ୟ ହେବା ପାଇଁ, ଦେବୀ ଦେବତା ବନେଇବା ପାଇଁ ଭଗବାନ ଆସିକି ଯେଉଁ କର୍ତ୍ତବ୍ୟ ମହାନ କାର୍ଯ୍ୟ କରିଚାଲିଛନ୍ତି ସେଇଟାକୁ ରାମାୟଣରେ ବ୍ୟାଖ୍ୟା କରିବା ପାଇଁ ଏମିତି ଭଗବାନ ଗୋଟେ ମାଙ୍କଡ଼ ସେନା ନେଇଥିଲେ ବୋଲି ଦେଖାଯାଇଛି, ଏବଂ ହନୁମାନଙ୍କୁ ମହାବୀର ରୂପରେ ବ୍ୟାଖ୍ୟା କରାଯାଇଛି, ମହାବୀର ଆଉ ସେ ଉଡୁଥିଲା ବୋଲିକି ଦେଖାଯାଇଛି। କୌଣସି ମାଙ୍କଡ଼ କେବେ ଉଡ଼ିବ କି? ତା ପାଖରେ ପକ୍ଷୀ ନାହିଁ, କିଛି ନାହିଁ, କେମିତି ଉଡ଼ିବ? ଦେଖନ୍ତୁ ହନୁମାନଙ୍କୁ ଗୋଟେ ବ୍ରାହ୍ମଣ ରୂପରେ ଦେଖାଯାଇଛି, ପଇତା ପିନ୍ଧିବା ଦେଖାଯାଇଛି। ତ ପରମାତ୍ମା ଯେତେବେଳେ ଧରାପୃଷ୍ଠକୁ ଆସନ୍ତି, ମାଙ୍କଡ଼ ପ୍ରକୃତିର ମାଙ୍କଡ଼ ସ୍ୱଭାବର ଲୋକମାନଙ୍କୁ ଶିକ୍ଷା ଦେଇକି ତାଙ୍କ ଭିତରେ ଯେଉଁ ଶୂଦ୍ର ଭଳିଆ ସଂସ୍କାର ଯେଉଁ ଥାଏ ସେଗୁଡ଼ା ସବୁ ସମାପ୍ତି କରି ତା ଗୋଟେ ନୂଆ ଜୀବନ ପ୍ରଦାନ କରନ୍ତି, ତାକୁ ତା ଜୀବନର ଗୋଟେ ଅଲୌକିକ ତା ଆଣିଦିଅନ୍ତି ଏବଂ ତାକୁ ବ୍ରାହ୍ମଣ ଜୀବନ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ବନେଇ ଦେଇଥାନ୍ତି। ଏବଂ ତା ଭିତରେ ଯେଉଁ ମାଙ୍କଡ଼ାମି ଥାଏ ସେଟା ବି ପରମାତ୍ମା ଧୀରେ ଧୀରେ ଜ୍ଞାନ ଯୋଗ ବଳରେ ତା ସେ ମାଙ୍କଡ଼ ପ୍ରକୃତିକୁ ହିଁ ସମାପ୍ତ କରିଦେଇଥାନ୍ତି। ତ ଆମେ ସମସ୍ତେ ବର୍ତ୍ତମାନ ଭଗବାନଙ୍କୁ ଚିହ୍ନି ସାରିଲା ପରେ ଆମ ଭିତରେ ଯେତେବେଳେ ପରିବର୍ତ୍ତନ ଆସେ, ଆମମାନେ ସବୁ ବ୍ରାହ୍ମଣ ହୋଇଯାଉ, ଆମ ଭିତରେ ମାଙ୍କଡ଼ ପ୍ରକୃତି ଯେଉଁ ଜନ୍ମ ଜନ୍ମାନ୍ତରୁ ଆସିଯାଇଥିଲା ସେଟା ହଠାତ୍ ପରିସମାପ୍ତି ହେବନି, ଧୀରେ ଧୀରେ ଆମେ ଜ୍ଞାନ ଯୋଗ ବଳରେ ତାର ପରିସମାପ୍ତି କରୁ। ଏବଂ ଜଣେ ବ୍ୟକ୍ତି ଭିତରେ ଯେତେବେଳେ ଜ୍ଞାନ ବଳ ଯୋଗ ବଳ ଆସିଯାଏ ସେ ବାସ୍ତବରେ ବହୁତ ଶକ୍ତିଶାଳୀ ହୋଇଯାଏ। ଦୁନିଆରେ ସବୁଠୁ ବଡ଼ ଶକ୍ତି ହେଉଛି ଆଧ୍ୟାତ୍ମ ଶକ୍ତି, ଈଶ୍ୱରୀୟ ଶକ୍ତି, ଏବଂ ସେହି ଶକ୍ତି ଦ୍ୱାରା ମଣିଷ ଅସାଧ୍ୟ ସାଧନ କରିପାରିବ ଏବଂ ମଣିଷ ସମଗ୍ର ବିଶ୍ୱର ମାଲିକ ହୋଇପାରିବ। ବିଶ୍ୱ ସମ୍ରାଟ ବିଶ୍ୱ ସମ୍ରାଜ୍ଞୀ ଲକ୍ଷ୍ମୀନାରାୟଣଙ୍କୁ ଯେଉଁ ଦେଖାଇଛି ସେମାନେ କ'ଣ ବାହୁଳରେ କାହା ସହିତ ଯୁଦ୍ଧ କରିଥିଲେ ନୁହେଁ, ତାଙ୍କ ଭିତରେ ଯେଉଁ ଆଧ୍ୟାତ୍ମ ଶକ୍ତି ଥିଲା ସମଗ୍ର ବିଶ୍ୱକୁ ଚଳାଇବା ପାଇଁ, ଧର୍ମସତ୍ତା ରାଜ୍ୟସତ୍ତା ଉଭୟ ସତ୍ତାର ସେମାନେ ମାଲିକ ଥିଲେ। ବାସ୍ତବରେ ଜ୍ଞାନ ବଳ ଯୋଗ ବଳ ଦ୍ୱାରା ହିଁ ଆମେ ବଳିଆନ ହେଲା ପରେ ଆମର ସ୍ଥିତି ବହୁତ ସୁନ୍ଦର ସୁଖମୟ, ଆମେ ଖୁସିରେ ଆନନ୍ଦରେ ସବୁବେଳେ ଭାବବିଭୋର ହୋଇକି ଆମେ ଉଡ଼ୁଥାଉ। ସେହି କଥାକୁ ଚିତ୍ରକାର ଏବଂ କାବ୍ୟକାରମାନେ ଉଡ଼ୁଥିବାର ଦେଖାଇ ଦିଆଯାଇଛି। ମୁଁ ଆଗରୁ ବି କହିଛି, ଦେଖନ୍ତୁ ସମାଜରେ ସଂସାରରେ ଆମେ ଗୋଟେ ଲୋକକୁ ଦେଖୁଛେ, ସେ ଲୋକଟା ବହୁତ ଖୁସିରେ ସବୁବେଳେ ଡେଉଁଛି, ତ ଲୋକ କ'ଣ କହନ୍ତି, କ'ଣ ଭାଇ ତୋ ଗୋଡ଼ ତ ଆଉ ଭୂମିରେ ନାହିଁ, ତୁ ତ ସବୁବେଳେ ଉଡ଼ୁଛୁ, ସତରେ କ'ଣ କିଏ ଉଡ଼ୁଛି କି? କିନ୍ତୁ ଆମେ କହିବା ପାଇଁ ସେମିତି କହିଦେଉଛୁ। ତ ଜଣେ ଜ୍ଞାନୀ ଏବଂ ଯୋଗୀ ବ୍ୟକ୍ତି ଯିଏ ପରମାତ୍ମାଙ୍କ ଜ୍ଞାନ ନିଜ ଜୀବନରେ ଧାରଣ କରେ ଏବଂ ଏକ ପରମାତ୍ମା ରାମଙ୍କ ହିଁ ସେ ଯେତେବେଳେ ତାଙ୍କ ସହିତ ଯୋଗ ଲଗାଏ, ତା ଭିତରେ ଯେଉଁ ଆଧ୍ୟାତ୍ମ ଶକ୍ତିର ବିକାଶ ହୁଏ ସେଥିରେ ତାର ସ୍ଥିତି ଉଡ଼ତି କଳା ରହିଯାଏ, ଏବଂ ଅର୍ଥାତ୍ ସେ ସବୁବେଳେ ଖୁସିରେ ଆନନ୍ଦରେ ଯେମିତି ଏକଦମ ନିଜକୁ ବହୁତ ହାଲୁକା ଅନୁଭବ କରେ, ତା ଭିତରେ କୌଣସି ପ୍ରକାର ବନ୍ଧନ ବା ବୋଝର ସେ ଅନୁଭୂତି କରେନି। ସାଧାରଣ ମଣିଷ ଦୁନିଆର ଆଜି ଅନେକ ପ୍ରକାର ବୋଝରେ ନିଜେ ଏକଦମ ଯେମିତି ହନ୍ତସନ୍ତ ହେଉଛନ୍ତି, ଯେଉଁ ପ୍ରକାର ମର୍ମାହତ ହୋଇକି ରହୁଛନ୍ତି, ଯୋଗୀ ଏବଂ ଜ୍ଞାନୀ ବ୍ୟକ୍ତି ସେମିତି ସାଧାରଣ ମଣିଷ ଭଳିଆ ହୋଇନଥାଏ, ତା ଭିତରେ କୌଣସି ପ୍ରକାର ବନ୍ଧନ କୌଣସି ପ୍ରକାର ବୋଝ ନଥିବାରୁ ସେ ସବୁବେଳେ ହାଲୁକା ହେଇକି ଯେମିତି ମନେ କରନ୍ତୁ ଉଡ଼ୁଛି, ତାକୁ କାବ୍ୟକାରମାନେ ଚିତ୍ରକାରମାନେ ସେମିତି ରୂପ ଦେଖେଇ ଦେଇଛନ୍ତି, ଦର୍ଶନ କରିଦେଇଛନ୍ତି। ତ କହିବା ତାତ୍ପର୍ଯ୍ୟ ହେଉଛି କି ହନୁମାନ ବାସ୍ତବରେ ଯିଏ ମାୟାକୁ ହନନ କରେ ତାକୁ କୁହାଯାଏ ହନୁମାନ। ଯିଏ ନିଜକୁ ଯାହା ପାଖରେ କୌଣସି ଅଭିମାନ ନାହିଁ, ଯାହା ପାଖରେ କୌଣସି ଅପମାନର ଫିଲିଂ ନାହିଁ, ନିଜକୁ ଯିଏ ସବୁବେଳେ ଅଣୁ ଅର୍ଥାତ୍ ବିନ୍ଦୁ ଅର୍ଥାତ୍ ଆତ୍ମା ମନେ କରେ, ସେ ହେଉଛି ବାସ୍ତବରେ ହନୁମାନ। ଏବଂ ହନୁମାନଙ୍କୁ ଯେଉଁ ପବନ ପୁତ୍ର ଦେଖାହେଇଛି, ପବନରୁ ହାୱାରୁ ବା କାର କେବେ ଜନ୍ମ ହେଇପାରିବ କି, ପବନରୁ କିଏ ଗୋଟେ ସନ୍ତାନ ସନ୍ତତି ଉତ୍ପନ୍ନ ହେବାର କେବେ ଶୁଣିଛନ୍ତି? ତ ପବନ ଭଳିଆ ହାଲୁକା ସ୍ଥିତି ହେଇଥିବାରୁ, ଜଣେ ଏକଦମ ଲାଇଟ୍ ହେଇକି ସବୁବେଳେ ରହୁଥିବାରୁ ସେମିତି ତାକୁ କାବ୍ୟକାରମାନେ ବ୍ୟାଖ୍ୟା କରିଦେଇଛନ୍ତି। ନହେଲେ ପବନରୁ କେବେ କିଏ କାର ଜନ୍ମ ହେବ କି ଚିନ୍ତା କରନ୍ତୁ। ଏବଂ ହନୁମାନଙ୍କୁ ସବୁବେଳେ ବାଳ ବ୍ରହ୍ମଚାରୀ ରୂପରେ ବ୍ୟାଖ୍ୟା କରାହେଇଛି। ଏବଂ ଭଗବାନ ଯେତେବେଳେ ଧରାପୃଷ୍ଠକୁ ଆସନ୍ତି, ସେ ଆମ ସମସ୍ତଙ୍କୁ ବାସ୍ତବରେ ବ୍ରହ୍ମଚାରୀ ରହିବା ପାଇଁ, ପବିତ୍ରତା ରୂପୀ ବ୍ରତ ଧାରଣ କରିବା ପାଇଁ, ଆଜୀବନ ଏଇ ଗୋଟିଏ ଜୀବନ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ପାଇଁ ଆମକୁ ଶିକ୍ଷା ଦେଇଥାନ୍ତି। ସେଠାକୁ ଦେଖିବା ପାଇଁ ସେମିତି ହନୁମାନଙ୍କୁ ଏମିତି ବାଳ